କରି ଖାଉ ଭାତ ଯେବେ ଏହା ଘରୁ ଭାତ ଆମ୍ଭଙ୍କୁ ନ ଦେବ ଆମ୍ଭ ଦୁଇ ଭାଇଙ୍କର ମରଣ ହୋଇବ ଲେଉଟିଣ ଦାସୀ ଯାଇ ଲକ୍ଷ୍ମୀଙ୍କୁ କହିଲେ ବ୍ରାହ୍ମଣ ତ ହାଣ୍ଡି ଭାଙ୍ଗି ଫୋପଡ଼ାଇ ଦେଲେ ଏହା ଶୁଣି ମହାଲକ୍ଷ୍ମୀ ମନେ ଚିନ୍ତା କଲେ କେତେ ଦୁଃଖ ଦିନ ବନ୍ଧୁ ଦୁହେଁ ଯେ ପାଇଲେ ସୁବର୍ଣ୍ଣର ଚଟୁ ଗୋଟି ହସରି ଧରିଲେ ରୋଷେଇ ଶାଳକୁ ଲକ୍ଷ୍ମୀ ଦେବୀ ବିଜେ କଲେ ପ୍ରଥମେ ରାନ୍ଧିଲେ ମାଏ ବଗଡ଼ା ଯେ ଅନ୍ନ ମୁଗ ମଧୁରୁ ଚି କ୍ଷୀର ନାନା ଦି ବ୍ୟଞ୍ଜନ ଆମ୍ବିଳ ସାକର କଲେ କଦଳୀର ଭଜା ଅତି ଯତ୍ନେ କଲେ ମାଏ ତିଅଣ ଯେ ମଞ୍ଜା ଷାଠିଏ ପଟି ଯେ ରନ୍ଧନ କଲେ ଯାଇ ବଗଡ଼ା ଭାତ ମହିମା କଳ ନାନ ଯାଇ ଦୁଧ ପୁଳି କଲେ ମାଏ ଘୃତ ପୁଳି କଲେ ଅତି ଯତ୍ନରେ ମାଏ ସର ପୁଳି କଲେ ଯେତେ ଦ୍ରବ୍ୟ ରାନ୍ଧିଛନ୍ତି ବ୍ରାହ୍ମଣଙ୍କୁ ରୁଚି ବଡ଼ିର ମହୁର କଲେ ପକାଇଣ ସାଜି ସହସ୍ର ଅଟିକା ରାନ୍ଧି ଦ୍ରବ୍ୟ ସମ୍ପାଦିଲେ ଯେ ଯାହା ସ୍ଥାନରେ ଯତ୍ନେ ରଖାଇଣ ଦେଲେ କର୍ପୁର ଛେନା ସର୍ପର ସମସ୍ତ ଗୋଡ଼ାଇ ଷାଠିଏ ନଉତି ପଣା ରଖିଲେ ତ କାହିଁ ରଙ୍ଗ ବାଣ ପଇଡ ସଙ୍ଗତି ଛେନା ପଣା ଅଦା ମିଶା କରି ଜିନ ପାତ ଖଣ୍ଡ ଛେନା ଲକ୍ଷ୍ମୀଙ୍କର ପାକ ଗୁଣ କି କହିପାରିବ କ୍ଷଣକ ମଧ୍ୟରେ ମାଏ ସଜାଡ଼ିଲେ ସର୍ବ ସବୁଥିରୁ ଖଣ୍ଡିଏ ଖଣ୍ଡିଏ ରଖିଥିଲେ ଭୋଜନ ଶେଷକୁ ପୋଡ଼ ପିଠାଇ ରଖିଲେ ବୋଇଲେ ଦାସୀଙ୍କି କର ମର ଦନ ବ୍ରାହ୍ମଣ ବୋଲିଣ ମନେ ନ ପାଞ୍ଚିବ ଭିନ୍ନ ବ୍ରାହ୍ମଣ ମାନଙ୍କ ମୁହିଁ ଅତି ନିଜ ଦାସୀ ଶୁଣିଣ ଆନନ୍ଦେ ଚଳି କଲି ସବୁ ଦାସୀ ଦାସୀମାନେ କହୁଛନ୍ତି ସୁବେଦି ଗୋସାଇ ସ୍ନାନ କର ବେଗେ ଅଙ୍ଗ ମରଦନ ହୋଇ ତହୁ ସୁବାସ ଜଳରେ ଦୁହେଁ ସ୍ନାନ କଲି ଅଙ୍ଗ ପୋଛିବାକୁ ଦାସୀ ଗାମୁଛାଇ ଦେଲେ ପିନ୍ଧିବାକୁ ପିତାମ୍ବର ପଟ ଆଣିଦେଲେ ସୁବେଶ ହୋଇଣ ଦୁଇ ଭାଇ ଯେ ବସିଲେ ବଡ଼ ରାମ କହୁଛନ୍ତି ସୁଣରି କହ୍ନାଇ ଏମନ୍ତ ପ୍ରକାରେ ମାନ୍ୟ କରି କିସ ପାଇଁ ଏହା ଘରେ ପୁରୁଷ ତ ଚଳି ଦିଶୁ ନାହିଁ ଶୁଣିଦେବା ପ୍ରାୟ ଏହି ବିଚାର ଦିଶାଇ ଚାଲ ଏବେ ପଳାଇଣ ଏହି ଠାରୁ ଯିବା କ୍ଷଣକ ମଧ୍ୟରେ ଆଉ ପ୍ରାଣ ନ ପାଇବା ଜଗନ୍ନାଥ କହୁଛନ୍ତି ଜ୍ୟେଷ୍ଠ ଭାଇ ଶୁଣ ଏ ଘରର କର୍ତ୍ତା ଆଜ ହୋଇବେ ଆପଣ ବଳରାମ କହୁଛନ୍ତି ଶୁଣରେ କହ୍ନାଇ ଏମନ୍ତ କହିବା ତୋର ଉଚିତ ନୁହଁ ଗୃହ ପରିଷ୍କାର ଦେବୀ ସ୍ୱହସ୍ତରେ କଲେ ଗନ୍ଧ ଯେ ଚନ୍ଦନ ମାଏ ଛଡ଼ା ପକାଇଲେ ସୁବର୍ଣ୍ଣର ଥାଳି ସୁବର୍ଣ୍ଣର ଗିନା ଛଡ଼ି ହାତ ଧୁଆ ପାଦ ଧୁଆ ସୁସଜ୍ଜିତ କରି ମଡ଼ହି କରିବା ବିଧି ଜୀମନ୍ତ ଭିଆର ସୁବର୍ଣ୍ଣର ପୀଠ ଦହି କନିକ ନିର୍ମାଣ ମହାଲକ୍ଷ୍ମୀ କହୁଛନ୍ତି ଦାସୀ ମୁଖ ଚାହିଁ।